हरे कृष्ण
संप्रदाय रही भगवान कथा प्रचार करने
अथ पढ़ो भविष्य चतुर्थ संप्रदाय में श्री ब्रह्मा रुद्र शनक वैष्णवाखित पावन श्री संप्रदाय जाएगी लक्ष्मीदेव भट्टी ब्रह्मानंद ब्रह्म संप्रदाय एवं रुद्र शिवजी संप्रदाय रही एवं शनक ब्रह्मा चारिपुत्र संप्रदाय रही चार संप्रदाय रही वैष्णवाखित पावन समस्त पवित्र करें तेणु महाप्रभु ये ब्रह्म माधव घर राष्ट्र शिवपी नाम है ब्रह्म माधव गौड़ी संप्रदाय है महाप्रभु आसिकी जो आम जो रही विभिन्न वैष्णव संप्रदाय विभिन्न प्रकार मतर पार्थक्य रही महाप्रभु आसिकी से समन्वय कले सब मिसेदे अचिंत भेदाद तत्व प्रकाश कले महाप्रभु द्वैतवाद यही विभिन्न प्रकार दर्शन सब था कि महाप्रभु से सब समन्वय कले एकीकरण कले अचिंत भेदा तत्व प्रदान कले महाप्रभु एवं सारा भारत वर्ष भगवान अचिंत भेदा तत्व प्रकाश कर कृष्ण प्रेम प्रदान करने सहित सी भविष्यवाणी दे समग्र पृथ्वी प्रचारित हे तेणु से धारा जो मैंने आसमें आसिले भक्ति विनोद ठाकुर आसिले भक्ति विनोद ठाकुर आसिक रही वैष्णवी सब गौरव महाराज कहती वैष्णव फिलोसफी हूँ गोटे पुष्प भले पद्म फूल आम देखा छोटिया पढ़ा आकार थी तर आस्ते आस्ते प्रस्फुट होगी पूर्ण प्रस्फुट होगी भाव में वैष्णव धारा जो माधव पुरी ठारे वैष्णव धारा आरंभ है सूत्रपात है माधवेन्द्रपुरी माधवेन्द्रपुरी आसिक देने ईश्वरपुरी प्रदान कले ईश्वरपुरी चैतन्य महाप्रभु शिष्य रूप ग्रहण कले भाव में महाप्रभु समय पूर्ण प्रस्फुट होगा ये वैष्णव धाराटा कौन मैंने जानवे तेणु महाप्रभु जो कले भक्त ठाकुर जो आसिले भक्त ठाकुर ये सब इंग्राजी अन्य भाषा सब इंग्रज भाषा बंगला भाषा सब ये दर्शन को प्रचार कले सारा पृथ्वी प्रचार था इंग्राजी जो लिखिले सारा पृथ्वी प्रचार था तेणु से भक्ति विनोद ठाकुर परंपर आक्ति सिद्धांत सरस्वती ठाकुर गौरव सदा सवाल महाराज ये भाव में आसे भक्ति सिद्धांत सरस्वती ठाकुर से मैं कथा को सारा पृथ्वी प्रचार करने बहुत चेष्टा कर समग्र भारत वर्ष चौसठी मंदिर मठ निर्माण करते भारत वर्ष बाहर सब रही बांग्लादेश इत्यादि केत स्थान से स्थापन कर चौसठी मठ से स्थापन करते शिष्य मान समस्त से कही तुम भगवान कथा प्रचार कर किंतु से प्रचारटा यही आमर भक्ति भगवान स्वयं प्रभुपाद महाराज तर प्रचार सफल होते सारा पृथ्वी आज भगवान कथा प्रचार था तेनालीरि आम सुजोग मिलला प्रभुपाद महान करवाड़ा को स्मरण करवा आज तिथि 1896 मसीह सेप्टेम्बर 1 तारीख में आविर्भाव होता नंद उत्सव भगवान जन्म पर दिन जन्म होता जन्म कर्म चाहे दिव्य भगवान जो भाव रही भक्त मान विषय कहुए तो से रही जन्म कर्म विषय जो आलोचना करगवान कथा आसो भागवत प्रथम स्कंद सप्तम अच्छा परीक्षित राजसे जन्म कर्म विलापन संस्थान के पांडुपुत्राण कक्षे कृष्ण कथोदय जो परीक्षित महाराज विषय कौशन सुध गोस्वामी अनुसार कहते परीक्षित महाराज एभली जो भक्त थे जन्म ठीक आरंभ कर अंतिम समय पर्यंत जो आलोचना करवा भगवान कथा आसो ये शुद्ध भक्ति लक्षण होता देखते प्रभुपाद महाराज आज आसिले नंद उत्सव भगवान कथा आसला नंद उत्सव प्रभुपाद महाराज कथा आरंभ मानते नंद उत्सव भगवान कथा आसला भगवान आविर्भाव प्रति पालन करोटे शुभ मुहूर्त से आसिले तेणु से आसते कलकटे आविर्भाव होता ଏଇଭଳି ଭାବରେ ତାଙ୍କର ସବୁ ରହିଛି। ଯେତେବେଳେ ପିଲାଦିନେ ତାଙ୍କୁ ଗୋଟେ ଆଷ୍ଟ୍ରୋଲୋଜର ତାଙ୍କୁ କହିବ ତାଙ୍କର ପରିବାର ସବୁ ଜାତକ ଇତ୍ୟାଦି ଜାତକ୍ରମ ସବୁ ରହିଛି, ଯେମିତି ସକାଳେ କହୁଥିଲେ ଜାତକ୍ରମ ଇତ୍ୟାଦି, ସେ ସମୟରେ ସେ ଜାତକ ନାମରେ ଯେଉଁ ଜ୍ୟୋତିଷ ସେ କହିଥିଲେ ଏ 70 ବର୍ଷ ବୟସରେ ଏ ଭାରତ ବାହାରକୁ ଯିବେ, ଏ ଭଗବାନ କଥା ପ୍ରଚାର କରିବେ ଏବଂ ସମଗ୍ର ପୃଥିବୀରେ 108 ମନ୍ଦିର ନିର୍ମାଣ କରିବେ। ଏଭଳି ଭାବରେ ସେ ଯେଉଁ ଆଷ୍ଟ୍ରୋଲୋଜର କହିଥିଲେ ସେଟା ପ୍ରକୃତରେ ସତ୍ୟରେ ପରିଣତ ହେଲା। ପିଲାଦିନରୁ ତାଙ୍କର ପିତା ରହିଛନ୍ତି ଗୌରମୋହନ ଦେ, ଏମାନେ ସବୁ ଭଗବାନ ଭକ୍ତ, ଭଗବାନ ଭକ୍ତ ପରିବାର ଜନ୍ମଗ୍ରହଣ କରନ୍ତି। ଆମର ଭଗବତ ଗୀତାରେ କୁହାଯାଇଛି ସୂଚିନା ସୁମତା ଯୁଗ ଭ୍ରଷ୍ଟ ବିଜାୟତେ ଅଥବା ଯୋଗିନୀ ଭାବେ କୁଳେ ଭଗତ ଧୀମତା ଏତଦି ଦୁର୍ଲଭର ଲୋକେ ଜନ୍ମ ଯଦି ଦୋଷାନ। ଯୋଗୀମାନଙ୍କ ଗୃହରେ ଯେଉଁମାନେ ଆସନ୍ତି ବା ସୂଚି ବହୁତ ଉନ୍ନତ ପରିବାର ଯେଉଁମାନେ ଆସନ୍ତି ସେମାନେ ସବୁ ବହୁତ ଭାଗ୍ୟବାନ ଯିବ। ମହାରାଜଙ୍କର ସାଧାରଣ ଜୀବନ ହେଉଛି ସେ ଭଗବତ ଧାମରେ ଆସିଥିଲେ। ଭଗବାନଙ୍କର ସେ ହେଉଛନ୍ତି କ'ଣ ଯାହାକୁ କୁହାଯାଏ ସତ୍ୟାବେଶ ଅବତାର। ତେଣୁ ସେ ପିଲାଦିନୁ ଗୌରବଣୀରେ ପିଲାଦିନୁ ସେ ସବୁ ଭଗବାନ ପୂଜା କରୁଥିଲେ, ବ୍ରାହ୍ମଣ ବୈଷ୍ଣବ ପରିବାର ସେ ଥିଲେ। ତେଣୁ ଇଏ ଭଗବାନଙ୍କର ପୂଜା ପ୍ରତି ଆକୃଷ୍ଟ ହୋଇଥିଲେ ଛୋଟ ପିଲାଦିନ ଦେଖିବା। 1901 ସେ ରଥଯାତ୍ରା ଆରମ୍ଭ କରିଥିଲେ, କେତେ ପିଲା କେତେ ବର୍ଷ ହୋଇଥିଲା, 5 ବର୍ଷ ହୋଇଥିଲା ସେତେବେଳେ ସେ ରଥଯାତ୍ରା ଛୋଟିଆ ରଥଟି କରିକି ରଥଯାତ୍ରା କରୁଛି। ପୁରୀରେ ରଥଯାତ୍ରା ପ୍ରତି ତାଙ୍କର ଆକର୍ଷଣ ଥିଲା, ଏଇଠି ଜଣାପଡ଼ୁଥିଲା ସେ ସମଗ୍ର ପୃଥିବୀରେ ରଥଯାତ୍ରା ପ୍ରସିଦ୍ଧ କରିବେ। ଛୋଟ ପିଲା ଯେଉଁ ପିଲାରୁ ଆମେ ଜାଣିବା ଏସବୁ କଥା, ଛୋଟ ପିଲା 5 ବର୍ଷର ପିଲା କ'ଣ ଜାଣୁଛନ୍ତି, କିନ୍ତୁ ସେ ରଥ କରିକିରି କାଲକାଟା ସହରରେ ସେ ସବୁ ବୁଲେଇଥିଲେ। ଭବିଷ୍ୟତରେ ସାରା ପୃଥିବୀରେ ରଥଯାତ୍ରା ପ୍ରଚଳନ କଲେ, ସାରା ପୃଥିବୀରେ ଆଜି ରଥଯାତ୍ରା ଚାଲିଛି। ତା'ଭିତରେ 6 ବର୍ଷ ହୋଇଥିଲା ସେ ସମୟରେ ତାଙ୍କ ପିତା ରାଧାକୃଷ୍ଣ ମୂର୍ତ୍ତି ତାଙ୍କୁ ପ୍ରଦାନ କରିଥିଲେ ଏବଂ ସେ ପୂଜା କରୁଥିଲେ, ସେ ମୂର୍ତ୍ତି ପୂଜା କରୁଥିଲେ। ଛୋଟ ପିଲାମାନଙ୍କୁ ଦେଖ 6 ବର୍ଷରୁ ସେ ଭଗବାନ ପୂଜାରେ ଲିପ୍ତ ରହିଥିଲେ। ତାଙ୍କ ବିବାହ ହୋଇଥିଲା 22 ବର୍ଷ 1918 ତାଙ୍କ ବିବାହ ହୋଇଥିଲା, ରାଧାରାଣୀଙ୍କ ସହିତ ବିବାହ କରିଥିଲେ। ପାଠ ପଢ଼ୁଥିଲା ବେଳେ ସେ ସବୁ ବିବାହ କରିଥିଲେ, ସ୍କଟିଶ କଲେଜରେ ପାଠ ପଢ଼ୁଥିଲେ। କଲେଜ କଥା ବହୁତ କଥା ରହିଛି, ସ୍କଟିଶ କଲେଜରେ ରହିଛି ସବୁ ସେମାନେ ଟିଚର୍ସ ମାନେ ସବୁ ଥିଲେ, ସେମାନେ ଆମର ଯେଉଁ ବୈଦିକ ଫିଲୋସଫି ରହିଛି, ବୈଦିକ ବେଦରେ ସବୁ ଯେଉଁ କଥା ସବୁ ରହିଛି ସେଇଟାକୁ ସେମାନେ ଗ୍ରହଣ କରନ୍ତି ନାହିଁ। ସେମାନେ କହନ୍ତି ହିନ୍ଦୁ ଗୋଟେ ଏଇଟା ସବୁ କଳ୍ପନା ଜିନିଷ, ଏଠି କିଛି କଥା ଠିକ୍ କଥା ନୁହଁ, ଏଇଭଳି ଭାବରେ କହନ୍ତି। ପ୍ରଭୁପାଦ ମହାରାଜ ଭଲ ଲାଗେନି ଏସବୁ କଥା, ସେ ଗୋଟେ କଥା କୁହନ୍ତି ଯେ ସେମାନେ କହନ୍ତି ଆମେ ଯେଉଁ କାର୍ଯ୍ୟ କଲୁ ତା'ର ଯେଉଁ କର୍ମଫଳ ଯେଉଁ ଆମେ କୁହାଯାଉଛି ଆମର ବୈଦିକ ମନ୍ତ୍ରୀ କୁହାଯାଉଛି କର୍ମଫଳ, ସେ କହୁଛି କର୍ମଫଳ କେମିତି ରହିବ, କର୍ମଫଳ କି ସାକ୍ଷୀ କିଏ, ଆମେ କର୍ମ କରିଥିଲୁ ବୋଲି ସାକ୍ଷୀ କିଏ, ସାକ୍ଷୀ ତ କେହି ନାହାନ୍ତି, ଆଉ କେମିତି ଆମେ କର୍ମଫଳ ଭୋଗ କରିବା, ଏଇଭଳି ଭାବରେ ସେମାନେ କହନ୍ତି। କିନ୍ତୁ ଆମର ସାକ୍ଷୀ ଭଗବାନ ହେଉଛନ୍ତି ସାକ୍ଷୀ, ଗତି ବର୍ତ୍ତା ପ୍ରଭୁ ସାକ୍ଷୀ ନିବାସ ସରଣ ଭଗବାନ ଭଗବତ ଗୀତାରେ କହିଛନ୍ତି, ଭଗବାନ ଉପଦ୍ରଷ୍ଟା ମହେଶ୍ୱର, ଭଗବାନ ସବୁକିଛି ଦେଖୁଛନ୍ତି ଆମେ କ'ଣ କରିଛେ, ସବୁକିଛି ଫଳ ସବୁ ଦେଉଛନ୍ତି, ପ୍ରଦାନ କରୁଛନ୍ତି। କିନ୍ତୁ ଏ କଥା କହିଲେ ସେମାନେ ଗ୍ରହଣ କରୁନଥିଲେ। ଏହିଭଳି ଭାବରେ ସତୀଶ କଲେଜରେ ପଢ଼ୁଥିଲେ, ଡିପ୍ଲୋମା କରିଥିଲେ, ସେ ସମୟରେ ଯେତେବେଳେ ସେ ଡିଗ୍ରୀ ପାଇବା କଥା ବା ଡିପ୍ଲୋମା ଯେଉଁ ସାର୍ଟିଫିକେଟ୍ ପାଇବା କଥା ସେଇଟାକୁ ସେ ବୟକଟ୍ କରିଥିଲେ, କାରଣ ମହାତ୍ମା ଗାନ୍ଧୀଙ୍କର ସମୟରେ ମହାତ୍ମା ଗାନ୍ଧୀଙ୍କର ସେ ସମୟରେ ଯେଉଁ ଅସହଯୋଗ ଆନ୍ଦୋଳନ ସବୁ ଚାଲିଥିଲା ଭାରତବର୍ଷକୁ ସ୍ୱାଧୀନ କରିବା ପାଇଁ, ସେଥିରେ ସେ ଅନୁପ୍ରାଣିତ ହୋଇଥିଲେ, ସେଥିରେ ସେ ଯୋଗଦାନ କରିକିରି ତେଣୁ ନିଜେ ମଧ୍ୟ ସେ ନେଲେ ନାହିଁ, ସେ ଡିପ୍ଲୋମା ଗ୍ରହଣ କଲେ ନାହିଁ। ପାଠ ପଢ଼ୁଛନ୍ତି 4 ବର୍ଷ ପାଠ ପଢ଼ିଲେ ଡିପ୍ଲୋମା କଲେ କିନ୍ତୁ ସେଇଟାକୁ ଗ୍ରହଣ କଲେ ନାହିଁ, ସାର୍ଟିଫିକେଟ୍ ଗ୍ରହଣ କଲେ ନାହିଁ। ତେଣୁ ତାପରେ ଏଇଭଳି ଭାବରେ ତାଙ୍କର ପ୍ରଥମ ପୁତ୍ର ଜନ୍ମ ହେଲେ, ସେତେବେଳେ ତାଙ୍କ 1921 ତାଙ୍କ ପ୍ରଥମ ପୁତ୍ର ଜନ୍ମ ହୋଇଥିଲେ 1921 ଏବଂ ସେ ତାଙ୍କ ପିତାଙ୍କର ଜଣେ ଥିଲେ, ଜଣେ କେମିଷ୍ଟ ଜଣେ ଥିଲେ, ତାଙ୍କ ପାଖରେ ସେ ଯାଇ କାର୍ଯ୍ୟ କରୁଥିଲେ, କାମ କରୁଥିଲେ, ସବୁ କେମିକାଲ ଇଣ୍ଡଷ୍ଟ୍ରିରେ ସେ ତାଙ୍କର ସବୁ ଫେମସ୍ କରିଥିଲେ। ଫାର୍ମାସିଷ୍ଟ କରିଥିଲେ ତାପରେ ପରେ ସେଥିରେ ତାପରେ ମହାତ୍ମା ଗାନ୍ଧୀଙ୍କ ମୁମେଣ୍ଟରେ ସେ ଯୋଗଦାନ କରିଥିଲେ। ସେହି ସମୟରେ 1922 ଶ୍ରୀଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଶ୍ରୀଶ୍ରୀମଦ କାର୍କଟରେ ଥିଲେ। ତାଙ୍କର ଜଣେ ବନ୍ଧୁ ମଲ୍ଲିକ ବୋଲି ଜଣେ ରହିଛନ୍ତି, ବହୁତ ଧନୀ ବ୍ୟକ୍ତି, ସେ ତାଙ୍କୁ ନେଇଥିଲେ। ସେ ବହୁତ ଚାହୁଁନଥିଲେ ତାଙ୍କ ସହ ଦେଖା କରିବା ପାଇଁ, କିନ୍ତୁ ଯାହା ହେଉ ସେ ତାଙ୍କୁ ନେଇକି ଯାଇଥିଲେ, ତାଙ୍କର ସେଠି ଦେଖା ହେଇଥିଲା। ଦେଖା ହେଇଥିଲା ସେହି ସମୟରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କୁ କହିଥିଲେ, ତୁମେ ସବୁ ଇଂରାଜୀ ଭାଷା ଜାଣିଛ, ପାଠ ପଢ଼ିଛ, ସବୁ କରିଛ, ତୁମେ ଭଗବାନଙ୍କ ବାଣୀକୁ କାହିଁକି ପ୍ରଚାର କରୁନା, ଏଇଭଳି ଭାବରେ ତାଙ୍କୁ କହିଥିଲେ। କିନ୍ତୁ ସିଏ କହିଲେ, ଆମେ ଏଇ ଭାରତବର୍ଷ ଆମର ପରାଧୀନ ରହିଛି, ଆମେ କ'ଣ କଥା ପ୍ରଚାର କରିବୁ, ଆମେ ପରାଧୀନ ହେଇକି ରହିଛୁ, ଆମ କଥା କିଏ ଶୁଣିବ। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ ଯେ ଭଗବାନ କଥା ପ୍ରଚାର ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସେ ଦେଶର ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ, ବହୁତ ଗୁରୁତ୍ୱପୂର୍ଣ୍ଣ ସେଇଟା ଭଗବାନ କଥା ପ୍ରଚାର। ତେଣୁ ଏ କଥା ଯେତେବେଳେ କହିଥିଲେ ତାଙ୍କୁ ସେ ତାଙ୍କ କଥାରେ ବିଶ୍ୱାସ ଆସିଲା, ଦୃଢ଼ତା ସହିତ ଯେଉଁ କହିଲେ ସେ ତାଙ୍କୁ କନ୍ଭିନ୍ସ ହେଇଗଲେ, ଭଗବାନ କଥା ପ୍ରଚାର କରିବା ହେଉଛି ମୁଖ୍ୟ, ଏଇଭଳି ଭାବରେ ସେ କନ୍ଭିନ୍ସ ହେଇଯାଇଥିଲେ। ତେଣୁ ତାପରେ ଏଇଭଳି ଭାବରେ କିଛି କିଛି ବୈଷ୍ଣବ ଫିଲୋସଫି ସେସବୁ ପଢ଼ୁଥିଲେ, ଜାଣୁଥିଲେ, ସବୁ କରୁଥିଲେ, କିନ୍ତୁ ଏତେ ସକ୍ରିୟ ଭାବରେ ଯୋଗଦାନ କରୁନଥିଲେ, ତାଙ୍କର ପିଲା ଛୁଆ ସବୁ ବସିଥିଲେ। ତେଣୁ ତାପରେ ସେ ଚାଲିଗଲେ ଆହ୍ଲାବାଦ, ଆହ୍ଲାବାଦରେ ତାଙ୍କର ସେଇ ଇଣ୍ଡଷ୍ଟ୍ରି କଲେଜ ଫାର୍ମାସି ଫାର୍ମାସ୍ୟୁଟିକାଲ କରିଥିଲା। ସେହି ସମୟରେ ପୁଣି ଏମାନେ ସବୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଶିଷ୍ୟମାନେ ସବୁ ତାଙ୍କ ସହ ଦେଖା ହେଇଥିଲେ, ତାଙ୍କ ସବୁଥିରୁ ତାଙ୍କୁ ସାହାଯ୍ୟ କରୁଥିଲେ, ମଠ ନିର୍ମାଣ କାର୍ଯ୍ୟରେ ସବୁ ସାହାଯ୍ୟ କରୁଥିଲେ। ପ୍ରଭୁପାଦ ମହାରାଜ ଚିନ୍ତା କରୁଥିଲେ ଯେ ଆମେ ଯେଉଁ ବିଜନେସ୍ କରୁଛୁ, ଏ ବିଜନେସ୍ରୁ ଯେଉଁ ଧନ ପାଇବୁ, ସେ ଧନରେ ଧନକୁ ଦେଇକି ସାହାଯ୍ୟ କରିକି ଆମେ ଗୋଟିଏ ଯେଉଁ ମିଶନ ଅଛି, ମିଶନକୁ ପ୍ରଚାର କରିବା, ଏଇଭଳି ଭାବରେ ଚିନ୍ତା କରୁଥିଲେ। କିନ୍ତୁ ଭଗବାନ ଅଲଗା ସେ ରହିଛି, ତେଣୁ ଯାହା ହେଉ ସିଏ ଭଗବାନ କଥା ପ୍ରଚାର କରୁଥିଲେ। ଏଇଭଳି ଭାବରେ 1933 ସେ ଦୀକ୍ଷା ଗ୍ରହଣ କଲେ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଦୀକ୍ଷା ଗ୍ରହଣ କଲେ। ଦୀକ୍ଷା ଗ୍ରହଣ ସମୟରେ ସେ ଗୋଟେ କଥା କହିଥିଲେ, କାରଣ ଥରେ ବୃନ୍ଦାବନରେ ଯେତେବେଳେ ସେ ଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ ଦେଖା କରିଥିଲେ, ସେହି ସମୟରେ ଯେଉଁ ଦୀକ୍ଷା କଥା ପଡ଼ିଥିଲା ସେତେବେଳେ ଗୋଟେ କଥା ହେଇଥିଲା କ'ଣ କି ନା, ସେଦିନ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କଥା କହିବେ, ଭଗବତ କଥା କହିବେ, ଆଉ ସେଦିନ ମଧ୍ୟ ଗୋଟେ ଗ୍ରୁପ୍ ବାହାରିଲେ ପରିକ୍ରମା କରିବା ପାଇଁ, ବୃନ୍ଦାବନ ପରିକ୍ରମା କରିବା ପାଇଁ। ତେଣୁ ଅଧିକାଂଶ ପଳେଇଗଲେ ସେ ଗ୍ରୁପ୍ ପରିକ୍ରମାରେ, କିନ୍ତୁ ଇଏ ଆମର ରହିଲେ ସେଠି ଭଗବାନ କଥା ଶୁଣିବାରେ। ତେଣୁ ଯେତେବେଳେ ଦୀକ୍ଷା କଥା ଉଠିଲା ସେତେବେଳେ ସେ କହିଲେ, ମୁଁ ଜାଣିଛି ତାଙ୍କୁ ସେ କଥା ଶୁଣିବା ପାଇଁ ବହୁତ ଆଗ୍ରହ, ଆମର ଭକ୍ତି ମାର୍ଗରେ କେମିତି ଆମେ ଅଗ୍ରଗତ କରିବା ତାର ଲକ୍ଷଣ ହେଉଛି ଆମ ଭଗବାନ କଥାରେ କେତେ ଆଗ୍ରହ ରହିଛି, ଭଗବାନ କଥାରେ ଯାହା ଯେତିକି ଆଗ୍ରହ ସେ ସେତିକି ଭକ୍ତି ମାର୍ଗରେ ଉନ୍ନତି କରୁଛି, ଭାଗବତ ସେ କଥାଟି କୁହାଯାଇଛି। କହିଛି ଧର୍ମ ସମୁଷ୍ଟା ପୁଂସାଂ ବିଶ୍ୱକ୍ଷେଣ କଥା ବିରତି ସମୟ ବି କେବଳ, ଆମେ ବହୁତ କଥା କରୁଛେ, ଧର୍ମ ସମ୍ବନ୍ଧରେ ବହୁତ କଥା କରୁଛେ, କିନ୍ତୁ ଭଗବାନ କଥାରେ ଆମର ଯଦି ରତି ଆସୁନାହିଁ ତାହେଲେ ସେ ଶ୍ରମ ଏବ ହି କେବଳ, କେବଳ ଶ୍ରମ। ତେଣୁ ଏଇଭଳି ଭାବରେ ତାଙ୍କୁ 1933 ସେ ଦୀକ୍ଷା ଗ୍ରହଣ କରିଥିଲେ, ଏବଂ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମୂଳରୁ ସେଇ କଥା କହୁଥିଲେ, ଭଗବାନ କଥା ପ୍ରଚାର କର, କଥା ପ୍ରଚାର କର, କଥା ପ୍ରଚାର ସବୁବେଳେ। ତେଣୁ ଯେତେବେଳେ 1936 ତାଙ୍କ ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେତେବେଳେ ଚାଲିଗଲେ, ସେହି ସମୟ ତା ପୂର୍ବରୁ ପ୍ରଭୁପାଦ ମହାରାଜ ତାଙ୍କୁ ଲେଖିଥିଲେ, ଗୋଟେ ଚିଠି ଲେଖିଥିଲେ, ମୁଁ ଆପଣ କିଭଳି ସେବା କରିବି, ସେ ସେଇ କଥା ହିଁ କହିଥିଲେ, ତେଣୁ ଭଗବାନ କଥା ପ୍ରଚାର କର, ଇଂରାଜୀ ଭାଷାରେ ଭଗବାନ କଥା ପ୍ରଚାର କର। ତେଣୁ ଏଇଭଳି ଭାବରେ ସବୁ ଚାଲିଥିଲା, ସେ କଥା ପ୍ରଚାରରେ ଚେଷ୍ଟା କରୁଥିଲେ। 1944 ଏ ବ୍ୟାକ୍ ଟୁ ଗଡ଼ହେଡ଼ ମ୍ୟାଗାଜିନ୍ ରଚନା ତିଆରି କଲେ, ବ୍ୟାକ୍ ଟୁ ଗଡ଼ହେଡ଼ ଯେଉଁ ରହିଛି, ଭଗବତ ଦର୍ଶନ, ଆମ ଓଡ଼ିଆରେ ସେଇଟା ଭଗବତ ଦର୍ଶନ କୁହାଯାଉଛି, ବ୍ୟାକ୍ ଟୁ ଗଡ଼ହେଡ଼ ମ୍ୟାଗାଜିନ୍ ଲେଖିବା ପାଇଁ ଆରମ୍ଭ କଲେ। ଏବଂ ସେ ନିଜେ ଲେଖୁଥିଲେ, ନିଜେ ଟାଇପ୍ କରୁଥିଲେ, ନିଜେ ସବୁ ଏଡ଼ିଟ୍ କରୁଥିଲେ, ସବୁ କରିକିରି ନିଜେ ପ୍ରଚାର କରୁଥିଲେ, ଚାହା ଦୋକାନରେ ଯାଇକି ପଢ଼ୁଥିଲେ ଏବଂ ଚାହା ପିଉଥିଲେ, ତାକୁ ତାଙ୍କୁ ଦେଉଥିଲେ, କେତେ କଷ୍ଟ କରୁଥିଲେ, ବୃନ୍ଦାବନ ଯାଇକି ଆସୁଥିଲେ ଦିଲ୍ଲୀ ତାଙ୍କର ଏସବୁ ପ୍ରଚାର କରିବା ପାଇଁ, କେତେ ସହିଛନ୍ତି ସେ, କେତେ କଷ୍ଟ ସହିଛନ୍ତି ସେ ଭଗବାନ କଥା ପ୍ରଚାର କରିବା ପାଇଁ। ତେଣୁ 1948 ମସିହାରେ ତାଙ୍କୁ ଭକ୍ତି ବେଦାନ୍ତ ଟାଇଟଲ୍ ମିଳିଲା, ଗୌଡ଼ୀୟ ବୈଷ୍ଣବମାନଙ୍କ ଦ୍ୱାରା ଭକ୍ତି ବେଦାନ୍ତ, ତାପରେ ତାଙ୍କ ନାଁ ଥିଲା ଅଭୟଚରଣ ଦେ, ତେଣୁ ସେ ହେଲେ ଭକ୍ତି ବେଦାନ୍ତ ଅଭୟଚରଣ ଦେ। ତେଣୁ ଏହିଭଳି ଭାବରେ ସେ ପ୍ରଚାର କରୁଥିଲା ବେଳେ 1950 ମସିହାରେ ସେ ଘରୁ ସବୁ ନେଲେ ବାନପ୍ରସ୍ଥ ବା ରିଟାୟାରମେଣ୍ଟ କଲେ ବାନପ୍ରସ୍ଥ। ଏ ଗୋଟେ କଥା ରହିଛି, ତାଙ୍କର ପତ୍ନୀ ଚାହା ପିଇବା ପାଇଁ ରାଧାରାଣୀ ଚାହା ପିଇବା ପାଇଁ ବହୁତ ଆଗ୍ରହ ଥିଲା ତାଙ୍କର। ସେଥିରେ ଆମେ ଯଦି ବୈଷ୍ଣବ ପରିବାର ଏ ଚାହା ଫାହା ପିଇବା କଥା ନୁହଁ, ତୁମେ ଚାହା ଛାଡ଼ୁନ, ତୁମେ ଚାହା ଛାଡ଼ ନା ମୋତେ ଛାଡ଼, ତୁ କେଉଁଟା ଛାଡ଼ିବୁ, ରାଧାରାଣୀ କରିବି ତୁମକୁ ଛାଡ଼ିଦେବି, ତୁ ଚାହା ଛାଡ଼ିପାରିବି ନା, ଏ ଗୋଟେ କଥାଟି ଅଛି। ତେଣୁ ପ୍ରଭୁପାଦ ମହାରାଜ ପଳେଇ ଆସିଲେ 1950 ମସିହାରେ ସେ ବାନପ୍ରସ୍ଥ ନେଇଗଲେ, ଆସିକରି ବିଭିନ୍ନ ସ୍ଥାନରେ ଭାରତବର୍ଷରେ ବହୁତ ଭଗବାନ କଥା ପ୍ରଚାର ସବୁ ପ୍ରକାର ଚେଷ୍ଟା କରୁଥିଲେ। ବିଶେଷ ଭାବରେ ଝାନ୍ସିରେ 1953 ମସିହାରେ ସେ ଗୋଟେ ଆମେ ଯାଇଥିଲୁ ଝାନ୍ସିକୁ ଯାଇଥିଲୁ ସେଠିକି ଗୋଟେ ବର୍ଷ, ଝାନ୍ସିରେ ସେଠି ଗୋଟେ ଲିଗ୍ ଅଫ୍ ଡିଭୋଟିଜ୍ ତିଆରି ସୃଷ୍ଟି କରିଥିଲେ, ଯେମିତି ଇସ୍କନ୍ କରିବା ପୂର୍ବରୁ ଲିଗ୍ ଅଫ୍ ଡିଭୋଟିଜ୍ କରିଥିଲେ, ତାଙ୍କ ଜଣେ ଶିଷ୍ୟ ଥିଲେ, ଭଗବାନ କଥା ପ୍ରଚାର କରୁଥିଲେ, କିନ୍ତୁ ଭଗବାନ କଥା ପ୍ରଚାର କରୁଥିଲେ ସେଠାରେ ପଳେଇ ଆସିଲା ବେଳକୁ କ'ଣ କହିଲେ ସେ ସ୍ଥାନକୁ ସେ ଗଭର୍ଣ୍ଣର ଯିଏ ଥିଲେ ତାଙ୍କ ପତ୍ନୀ ନାଁ ଗୋଟେ ୱିମେନ୍ସ କ୍ଲବ୍ କରିଦେଲେ, ସେଠି ଯାଇଦେବି, ସେଇଟା ରହିଛି ସେଠି, ଆମେ ଗୋଟେ ବର୍ଷ ଯାଇଥିଲୁ ସେଠିକି। ତେଣୁ ସେ ଆଉ ଭାରତବର୍ଷରେ ପ୍ରଚାର କରିବା ପାଇଁ ଏତେ ଆଗ୍ରହ ପ୍ରକାଶ କରିନଥିଲେ। 1956 ମସିହାରେ ସେ ବୃନ୍ଦାବନ ଧାମରେ ରହୁଥିଲେ ଏବଂ 1969 ମସିହାରେ ସେ ସନ୍ନ୍ୟାସ ଗ୍ରହଣ କଲେ। ତାଙ୍କର ଯେଉଁ ରହିଛନ୍ତି ସୁଷମା କେଶବ ମହାରାଜଙ୍କ ଠାରୁ ସେ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କଲେ। ସନ୍ନ୍ୟାସ ଦୀକ୍ଷା ଗ୍ରହଣ କଲା ପରେ ଭଗବାନ କଥା ପ୍ରଚାର କରିବା ପାଇଁ ତାଙ୍କର ଦୃଢ଼ତା ଆସିଗଲା। ସ୍ୱପ୍ନ ଦେଖନ୍ତି, ସେ ରହୁଥିଲେ ରାଧା ଦାମୋଦର ମନ୍ଦିରରେ, ସେ ଜୀବ ଗୋସ୍ୱାମୀ ତାଙ୍କ ସ୍ୱପ୍ନରେ କୁହନ୍ତି, ତୁମେ ଚାଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସ୍ୱପ୍ନରେ କୁହନ୍ତି, ଯାହା ଯାହା ପ୍ରଚାର କର, ପାଶ୍ଚାତ୍ୟ ଜଗତକୁ ଯାହା ପ୍ରଚାର କର, ଏଭଳି ଭାବରେ ସବୁ ଦେଖୁଥିଲେ, ଶୁଣୁଥିଲେ, ମାନେ ସ୍ୱପ୍ନ ସବୁ ଦେଖୁଥିଲେ, ତେଣୁ ସବୁ ବ୍ୟବସ୍ଥା କରୁଥିଲେ, ଯାହାକୁ ସେ ଦେଖା ହେବ ସେ ପଚାରନ୍ତି, ତୁମର କିଏ ପାଶ୍ଚାତ୍ୟ ଜଗତରେ ଅଛନ୍ତି, ଆମକୁ ଟିକେ ସ୍ପନ୍ସର୍ କରିବ, ଆମେ ଯିବୁ ଟିକେ ପାଶ୍ଚାତ୍ୟ ଜଗତକୁ। ଏଇଭଳି ଭାବରେ ଜଣେ ଅଗ୍ରୱାଲ ବୋଲି ଜଣେ ଥିଲେ, ତାଙ୍କୁ ଯେତେବେଳେ କହିଲେ, ସେ ତାଙ୍କ ପୁତ୍ର ପାଖରେ ଲେଖିଦେଲେ, ଗୋପାଳ ଅଗ୍ରୱାଲ ପୁତ୍ର ଲେଖିଦେଲେ, ଏମିତି ଜଣେ ସ୍ୱାମୀ ଚାହୁଁଛନ୍ତି ଯିବା ପାଇଁ, ତାଙ୍କୁ ତୁମେ ଦିଅ ସ୍ପନ୍ସରସିପ୍ ଦିଅ, ସ୍ପନ୍ସରସିପ୍ ଦେଲେ ସେ ଆସିବେ, ଏଇ ଚିଠି ଗୋଟେ ସେମାନେ ଦେବାକୁ ପଡ଼ିବ, ଦେଲେ ସେଇଟା ମିଳିବ, ଭିସା ମିଳିବ, ତେଣୁ ସେ ଦେଇଦେଇଥିଲେ। ପ୍ରଭୁପାଦ ସେଇଟା ଯେତେବେଳେ ପାଇଗଲେ, ଏଇଟା ବର୍ତ୍ତମାନ ତାଙ୍କୁ ଭିସା ମିଳିବା ପାଇଁ ସୁବିଧା ହୋଇଗଲା, ଆଉ ଯିବା ପାଇଁ କ'ଣ କରିବେ, ଯିବା ପାଇଁ ଯେଉଁ ରହିଛନ୍ତି ସୁମତୀ ମରାଠି ବୋଲି ଜଣେ ରହିଛନ୍ତି, ତାଙ୍କର ଗୋଟେ ଜଳଦୂତ ଯାହାଜ ସବୁ ଥିଲା, ସେଥିରେ ସବୁ ପନ୍ୟବାହୀ ଯାହାଜ ସବୁ ଜିନିଷପତ୍ର ଯାଉଥିଲା, ସେଇଠାରେ ତାଙ୍କ ସହିତ କଥା ହୋଇକରି ସେ ମଧ୍ୟ ଯେଉଁ ଦେବା ପାଇଁ ଚାହୁଁନଥିଲେ, ତାଙ୍କୁ ଟିକେଟ୍ ଦେବା ପାଇଁ ଚାହୁଁନଥିଲେ, କାହିଁକିନା ଇଏ ବୃଦ୍ଧ ହୋଇଯାଇଛନ୍ତି। 1965 ଯେତେବେଳେ ଗଲେ, ସେତେବେଳେ 69 ବର୍ଷ ବୟସ, 69 ବର୍ଷ ବୟସରେ ସେ ଭାବୁଥିଲେ ଇଏ ଯେଉଁ ଜୀବ ବଢ଼ିଆ ଜୀବ ସେଠି ମୃତ୍ୟୁବରଣ କରିବ, ଚିନ୍ତା କରୁଥିଲେ, ସେ ଦେବା ପାଇଁ ଚାହୁଁନଥିଲେ, କିନ୍ତୁ ଇଏ ଜବରଦସ୍ତି ଭଗବାନଙ୍କର ବ୍ୟବସ୍ଥା, ତେଣୁ ଜବରଦସ୍ତି ଯାଇକରି ଟିକେଟ୍ ଆଣିଲେ, ଟିକେଟ୍ରେ ଗଲେ, ସେ ଜାହାଜରେ ଗଲେ, ଗଲେ ଯେଉଁ ଗଲେ କେଉଁଦିନ 13 ଅଗଷ୍ଟ ଏଇ ଯେଉଁ ଇଏ ପରେ ବଳଦେବ ଜୟନ୍ତୀ ପରେ ଯାଇଥିଲେ, 13 ଅଗଷ୍ଟ 1965 ମସିହା ଯାଇଥିଲେ। ସେପ୍ଟେମ୍ବର ମାସେରୁ ଅଧିକ ଲାଗିଲା ତାଙ୍କୁ ସେଠି ପହଞ୍ଚିବା ପାଇଁ, ଆମେରିକାରେ ଯାଇ ପହଞ୍ଚିଲେ, ବାଟରେ ସବୁ ବହୁତ ପ୍ରକାର ଅସୁବିଧା ସବୁ ରହିଛି, 2 ଥର ତାଙ୍କୁ ହାର୍ଟ ଆଟାକ୍ ହୋଇଯାଇଥିଲା, ଏଭଳି ଭାବରେ ସବୁ ତାଙ୍କର ସେ ଅଲଗା ରୋଷେଇ କରୁଥିଲେ। ଭଗବାନ ପାଣ୍ଡିଆ ବୋଲି ଜଣେ ଥିଲେ, ସେ ଯେଉଁ ଯାଇଥିଲେ ଆମେରିକା ଯିବା ପୂର୍ବରୁ, ତାଙ୍କର ଭାଗବତମର ପ୍ରଥମ ସ୍କନ୍ଧକୁ 3 ପାର୍ଟ ହୋଇଥିଲା, ସେଇଟାକୁ ନେଇକି ଯାଇଥିଲେ, ଭଗବତ ଗୀତାର ତାଙ୍କ ପାଣ୍ଡୁଲିପିଟି ହଜିଯାଇଥିଲା, ତେଣୁ ସେ ପୂର୍ବରୁ ତାଙ୍କର ଭାଗବତମର ପ୍ରଥମ ସ୍କନ୍ଧକୁ ତିନୋଟି ପାଠ ହୋଇଥିଲା, ସେଇଟାକୁ ନେଇକି ଯାଇଥିଲେ। ଭଗବତ ଗୀତାର ତାଙ୍କର ପାଣ୍ଡୁଲିପିଟି ହଜିଯାଇଥିଲା, ତେଣୁ ସେ ଆମର ଯେଉଁ ଡକ୍ଟର ରାଧାକୃଷ୍ଣଙ୍କର ଯେଉଁ ଭଗବତ ଗୀତା ଇଂଲିଶରେ ଇଂରାଜୀରେ ଯେଉଁ ରହିଥିଲା ସେଇଟାକୁ ନେଇକରି ଭାଗବତଙ୍କୁ ନେଇକି ଯାଇଥିଲେ, କର୍ତ୍ତାଳ ଗୋଟେ ହଳ ନେଇକି ଯାଇଥିଲେ, ଏବଂ ତାଙ୍କ ପାଖରେ ଥିଲା 40 ଟଙ୍କା। ଏଇଭଳି ଭାବରେ ସେ ଯାଇଥିଲେ। ଭଗବାନ ଉପରେ କେତେ ଭରସା ରହିଛି, କେହି ନାହାନ୍ତି 40 ଟଙ୍କା ଗୋଟିଏ ଦିନ ଚଳି ହେବ ନାହିଁ ସେତିକିରେ, କିନ୍ତୁ ସେ ଯାଇଛନ୍ତି ଭଗବାନ କଥା ପୂଜା। ଭଗବାନ କଥା ଉପରେ କେତେ ବିଶ୍ୱାସ, ଭଗବାନ ଭକ୍ତ ଯିଏ ଏହିଭଳି ଭାବରେ ଭଗବାନ କଥା ଉପରେ ବିଶ୍ୱାସ, ନହେଲେ କିଏ ଯାଇପାରିବ? କଥା କିଛି ରହିଛି, ଗୁରୁଦେବଙ୍କ ଉପରେ ବିଶ୍ୱାସ, ଭଗବାନଙ୍କ ଉପରେ ବିଶ୍ୱାସ, ଏଇଭଳି ଭାବରେ ସେ ଯାଇଛନ୍ତି କଥା ପ୍ରଚାର କରିବେ। ତେଣୁ ସେଠି ଯେତେବେଳେ ଦେଖିଲେ ସବୁ ପାଶ୍ଚାତ୍ୟ ଜଗତର ହାବଭାବ ସବୁ ଦେଖିଲେ, ସେ ଚିନ୍ତା କଲେ ଆମର କଥା କିଏ ଶୁଣିବ, ଭାଗବତ କଥା କିଏ ଶୁଣିବ? କେହି ତ ଏଇସବୁ ସବୁ ରଜ ତମ ଗଣରେ ସବୁ ମାତିକି ରହିଛନ୍ତି, ଘୋର ଭୌତିକବାଦ ଭୌତିକତାବାଦ ସବୁ ରହିଛି, ଆମ କଥାକୁ କିଏ ଶୁଣିବ? ଏଇଭଳି ଭାବରେ ଭଗବାନ ଗୋଟେ ରଚନା କଲେ, କବିତା ରଚନା କଲେ, ବହୁତ ସୁନ୍ଦର କବିତା ରଚନା କରାଯାଇଛି। ପ୍ରଭୁ ଆପଣ ଯଦି ଚାହୁଁଛନ୍ତି ମୋତେ ଏଠିକି ଆଣିଛନ୍ତି, ଆପଣ ଯେଉଁଭଳି ଭାବେ ନଚେଇବା ପାଇଁ ଚାହୁଁଛନ୍ତି ମୋତେ ସେଇଭଳି ଭାବେ ନଚାନ୍ତୁ, ମୋର କଥାରେ ଆପଣ ଶକ୍ତି ପ୍ରଦାନ କରନ୍ତୁ, ଯାହାକୁ ଶୁଣିକରି ସେମାନେ ଭକ୍ତ ହେବେ। ଏଇଭଳି ଭାବେ ପ୍ରାର୍ଥନା କରିଥିଲେ, ଦେଖୁଥିଲେ, ଗୋଟେ ଥର ଦେଖିଲେ, ସ୍ୱପ୍ନ ଦେଖିଲେ ଭଗବାନ ନୌକାରେ ସେ ଯାଉଛନ୍ତି, ଭଗବାନ ନିଜେ ସେଇଟା ନୌକା ଚଲାଉଛନ୍ତି, ଏଇଭଳି ଭାବରେ ସ୍ୱପ୍ନ ଦେଖିଥିଲେ। ତେଣୁ ଏଇଭଳି ଭାବରେ ଯାଇକରି ଯେତେବେଳେ ପହଞ୍ଚିଲେ 1965 ମସିହାରେ ପହଞ୍ଚିଲେ, ସେପ୍ଟେମ୍ବର ମାସରେ ପହଞ୍ଚିଲେ, ବାଟରେ ଗଲାବେଳେ ସେଇ ଯେଉଁ ଜନ୍ମାଷ୍ଟମୀ ପାଳନ କରାହେଲା, ଗତକାଲି ଯେଉଁ ଜନ୍ମାଷ୍ଟମୀ ଥିଲା, ସେଇ ପ୍ରଭୁପାଦ ମହାରାଜ ସେଇ ସମୁଦ୍ର ଭିତରେ ଜାହାଜରେ ମନାଉଥିଲେ, ସେଇଟାକୁ ଆଟ୍ଲାଣ୍ଟିକ୍ ଓସନରେ ବହୁତ ଝଡ଼ ହେଉଥିଲା। ଏଇଭଳି ଭାବରେ ତାଙ୍କର 2 ଥର ହାର୍ଟ ଆଟାକ୍ ହେଇଛି, କିନ୍ତୁ ତଥାପି ସେ ଗଲେ। ତାଙ୍କ ଗୁରୁଙ୍କ ଉପରେ ଭରସା ରହିଛି, ଭଗବାନଙ୍କ ଉପରେ ଭରସା ରହିଛି, ପ୍ରଚାର କରାଯିବ। ଦେଖନ୍ତୁ ଇସ୍କନ କିଭଳି ଆରମ୍ଭ ହୋଇଥିଲା, କେଉଁ ପରିସ୍ଥିତିରେ ଆରମ୍ଭ ହୋଇଥିଲା, ଆଜି ଦେଖନ୍ତୁ କିଭଳି ଇସ୍କନର ଅବସ୍ଥା। ତେଣୁ ଗୋଟିଏ ବର୍ଷ କାଳ ସେଠି ଯେଉଁ ରହିଲେ, ଗୋପାଳ ଅଗ୍ରଣ ରହିଲେ, ବହୁତ କଥା ରହିଛି, ଆମେ ଏତେ ବର୍ଣ୍ଣନା କରିବା ନାହିଁ। ତାଙ୍କର ପତ୍ନୀ ଯେଉଁ ରହିଥିଲେ, ସେ ମାଂସ ମାଂସ ସବୁ ଖାଉଥିଲେ, ଏବଂ ସେଇ ଫ୍ରିଜ୍ରେ ତାଙ୍କର ରଖୁଥିଲେ ପରିବା ପତ୍ର, ସେଇଠି ରଖିକି ରୋଷେଇ କରୁଥିଲେ, ଖାଉଥିଲେ। ତେଣୁ ତାପରେ ସେ ବିଭିନ୍ନ ସ୍ଥାନ ସବୁ ଯାଏ, ସେ ସମୟରେ ଆମେରିକାରେ ହିପି ମୁଭମେଣ୍ଟ ଚାଲିଥିଲା, ଲୋକମାନେ ସବୁ ଡ୍ରଗ୍ ଆଡିକ୍ଟ ହେଇକି ରହୁଥିଲେ, ରାଜା ବସ୍ତା ରାସ୍ତାରେ ସବୁ ଗୁରି ବୁଲୁଥିଲେ, ପଡ଼ିକି ରହୁଥିଲେ, ଏଭଳି ଭାବରେ ଜୀବନଯାପନ କରୁଥିଲେ। ଆମେରିକା ସରକାରଙ୍କ ଚିନ୍ତା ପଡ଼ିଯାଇଥିଲା କେମିତି ତାଙ୍କୁ ଭଲ କରାଯିବ, ବହୁତ ଲକ୍ଷ 1,00,000 ଟଙ୍କା ଖର୍ଚ୍ଚ କରିକି ମଧ୍ୟ ତାଙ୍କୁ ଭଲ କରିପାରୁନଥିଲେ, କିନ୍ତୁ ପ୍ରଭୁପାଦ ଯେଉଁ ଗଲେ ତାଙ୍କୁ ଗୋଟେ ସୁଯୋଗ ମିଳିଲା, ସେ ଆସି ଯୋଗଦାନ କଲେ ଏଠି। ଏଇଭଳି ଭାବରେ ଇସ୍କନ ଆରମ୍ଭ ହେଲା। ଗୋଟେ ଥର ରବିବାର ଦିନ ରହିଛି ଟମ୍ପକିନ୍ ସ୍କୋୟାର ପାର୍କରେ ଯାଇକି ତାଙ୍କର କେତେଜଣ ଶିଷ୍ୟ ଥିଲେ ବା ଅନୁଗାମୀ ଥିଲେ, ଏମାନେ ଯେ ଭଗବାନ ନାମ କୀର୍ତ୍ତନ କଲେ, ନାମ କୀର୍ତ୍ତନ କଲେ, ପୁରା ଯେତେ ସେ ପାର୍କରେ ସବୁ ଥିଲେ, ସମସ୍ତେ ପୁରୁଷ ସ୍ତ୍ରୀ ଏଇଭଳି ଭାବରେ ସବୁ ରହିଛନ୍ତି, ତାଙ୍କର ସେଠି ବିବାହ ନାହିଁ, ବିବାହ ନ କରି ସବୁ ସମ୍ବନ୍ଧ ରଖୁଛନ୍ତି। ଏଇଭଳି ଭାବରେ ଆଉ କୁକୁର କୁକୁର ଧରିକି ସବୁ ଡ୍ରଗ୍ ଆଡିକ୍ଟ ହେଇକି ସବୁ ରହିଥିଲେ ସବୁ, ଏ ଯେଉଁ ମହାମନ୍ତ୍ର ଶୁଣିଲେ ଭଗବାନ କଥା ଆକର୍ଷିତ ହେଇକି ଆସିଲେ ସେମାନେ, ଏହା ନୃତ୍ୟ କଲେ, ସେ ଯେଉଁ ରହିଛି ସେ କଥାଟି ନୃତ୍ୟ କଲେ ସମସ୍ତେ ଜୀବନରେ ପ୍ରଥମଥର ପାଇଁ ଆନନ୍ଦ ପ୍ରାପ୍ତ ହେଲେ। ଭଗବାନ କଥାରେ କେତେ ଆନନ୍ଦ ରହିଛି ଜୀବନରେ ଅନୁଭବ କଲେ। ତେଣୁ ଇସ୍କନ ପ୍ରତି ଗୋଟିଏ ବର୍ଷ କାଳ ପ୍ରଭୁପାଦ ମହାରାଜ ଏତେ ସକ୍ସେସ୍ ପାଇପାରିନଥିଲେ, ତେଣୁ ସେ ସବୁବେଳେ ଯାଆନ୍ତି ସେଇ ମରାଠୀ ଯେଉଁ ରହିଛନ୍ତି ସେ ସିନ୍ଧିଆ କମ୍ପାନୀ ଜଳଦୂତ କମ୍ପାନୀକୁ ଯାଇକି ପଚାରନ୍ତି, ତୁମେ କେବେ ଫେରିବ? ସେଇଟା ମୁଁ ଫେରିଯିବି, ଏଇଭଳି ଭାବେ ଭାବନ୍ତି। କିନ୍ତୁ ଦେଖୁ ଭଗବାନଙ୍କର ଇଚ୍ଛା ରହିଛି ଇସ୍କନ ହେବ, ସାରା ପୃଥିବୀରେ କଥା ପ୍ରଚାର ହେବ, ତେଣୁ ସେ 1966 ମସିହାରେ ଇସ୍କନ ଆରମ୍ଭ ହେଲା। ଇସ୍କନ ସୋସାଇଟି ରେଜିଷ୍ଟ୍ରେସନ ହେଲା, ଆମେରିକାରେ ରେଜିଷ୍ଟ୍ରେସନ ହେଲା, ତା'ର 7ଟା ପର୍ପସ୍ ରହିଛି ଏଇସବୁ, ଏଥିପାଇଁ ଇସ୍କନ ତିଆରି ହେଇଛି ବା ଆରମ୍ଭ ହେଲା। ଆରମ୍ଭ ହେଲା ଆମେ କିଏ କେତେ କହୁଥିଲେ ଆମେ ଇସ୍କନ ରଖିବା ନାହିଁ, ଗଡ଼ କନସିୟସନେସ୍ କରିବା, କିଏ କେତେ ସବୁ କହିଲେ, କିନ୍ତୁ ପ୍ରଭୁପାଦ ମହାରାଜ କହିଲେ ନା, କୃଷ୍ଣ କନସିୟସନେସ୍, ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ କୃଷ୍ଣ କନସିୟସନେସ୍, ଗଡ଼ କନସିୟସନେସ୍ କହିଲେ କେହି ଲୋକମାନେ ଜାଣିପାରିବେନି ଭଗବାନ କିଏ, ତେଣୁ କୃଷ୍ଣ ଚେତନା ରହିଲା, ଇସ୍କନ ରହିଲା, ଆଉ ଆସ୍ତେ ଆସ୍ତେ 65-67 ଏଇ 12 ଭିତରେ ସାରା ପୃଥିବୀରେ 14 ପରିକ୍ରମା କରିଛନ୍ତି, 108 ମନ୍ଦିର ନିର୍ମାଣ କରିଛନ୍ତି ଆମର ଭୁବନେଶ୍ୱର ଓଡ଼ିଶା ପାଇଁ, କି ଗୋଟେ ଓଡ଼ିଶାର ସୁଯୋଗ ମିଳିଥିଲା ଭାଗ୍ୟ ଯେ ଭୁବନେଶ୍ୱରରେ ସେ 108 ମନ୍ଦିରକୁ ସ୍ଥାପନ କଲେ 1977 February 2 ଏ ମନ୍ଦିର ସ୍ଥାପନ କଲେ, ସେଇ ଯଦି ଭୁବନେଶ୍ୱର ପହଞ୍ଚିଲେ ସେଇ ସମୟରେ ସେଠି ସେ ଆରମ୍ଭ କରିଥିଲେ, ନବମ ସ୍କନ୍ଧ ସରିଗଲା ତାଙ୍କର ଟ୍ରାନ୍ସଲେସନ୍, ଦଶମ ସ୍କନ୍ଧ ଆରମ୍ଭ କରିଥିଲେ, ଶିବଜୀ ତାଙ୍କୁ ସ୍ୱପ୍ନରେ କହିଥିଲେ ତୁମେ ଭାଗବତ ଦଶମ ସ୍କନ୍ଧ ଆରମ୍ଭ କର, ଭୁବନେଶ୍ୱର ସେ ଆରମ୍ଭ କରିଥିଲେ, ଏବଂ ନବମ ସ୍କନ୍ଧ ଅନ୍ତିମ ଅଧ୍ୟାୟରେ ଲେଖା ହେଇଛି, ସେଇଟା ପ୍ରଭୁପାଦ ଲେଖିଛନ୍ତି ଯେ ଭୁବନେଶ୍ୱର ଇସ୍କନ କୃଷ୍ଣ ବଳରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଯେଉଁ ଆମେ ରହିଛୁ ଏଠି ସରିଲା, ନବମ ସ୍କନ୍ଧ ଶେଷ ହେଲା, ତାପରେ ଦଶମ ସ୍କନ୍ଧ ଆରମ୍ଭ କରିଥିଲେ, ଏଣୁ ଏହିଭଳି ଭାବରେ 108 ମନ୍ଦିର ନିର୍ମାଣ କରିଥିଲେ, ଆଉ ହଜାର ହଜାର ଶିଷ୍ୟ ଗ୍ରହଣ କରିଥିଲେ, ସେ କିଛି ଶାସ୍ତ୍ର ଅଧ୍ୟୟନ ରଚନା କରିଥିଲେ, ମାନେ ବେଳାବେଳି ସେ ଚୟନ କରିବେ, 12 ଉଠି ପଡ଼ିକି ସବୁ ଶାସ୍ତ୍ର ରଚନା କରିବା ଆରମ୍ଭ କରିବେ, ଏହିଭଳି ଭାବରେ କେତେ ଗ୍ରନ୍ଥ ଶିଷ୍ୟ ରଚନା କରିଛନ୍ତି ଆମମାନଙ୍କ ପାଇଁ ସବୁ ରହିଛି କଥା, ତେଣୁ ଏଇଭଳି 1977 ସେ ଯେଉଁ ନଭେମ୍ବର 14 ଏ ନଭେମ୍ବର 14 ମଧ୍ୟ ଗୋଟେ ଭଲ ଦିନ ଅଛି କ'ଣ ରହିଛି, ଯାହା ହଉ ଏ ନଭେମ୍ବର 14 1977 ବୃନ୍ଦାବନରେ ଶିଶୁର ତ୍ୟାଗ କଲେ, ଶିଶୁ ଦିବସ ଶିଶୁର ତ୍ୟାଗ କଲେ, ଭଗବାନ କଥା କଥା ଯାହା କହିଛନ୍ତି ସବୁ ରେକର୍ଡିଂ ରହିଛି, 36 ଭଲ୍ୟୁମ୍ ରହିଛି କନ୍ଭରସେସନ୍, ଏଇଭଳିଆ ଚାଲିଛି ତାଙ୍କର କ'ଣ ସବୁ କହିଥିଲେ କ'ଣ କରିଥିଲେ ସବୁ ବିଭିନ୍ନ ପ୍ରକାର ତାଙ୍କର ଶିଷ୍ୟମାନେ ସବୁ ରଚନା କରୁଛନ୍ତି, ବୁଝୁଛନ୍ତି, ତେଣୁ ଏ ଯେଉଁ ଗଲେ ପ୍ରଭୁପାଦ ମହାରାଜ ଚାଲିଗଲେ, ଆମ ଭକ୍ତିମନ ଠାକୁର ଗୋଟେ ରଚନା କଥା କଥା କହିଛନ୍ତି, ବୈଷ୍ଣବର ଯେଉଁ ଦୂରଧମକୁ ନେଇକି କହିଛନ୍ତି, ହି ରିଜିନ୍ସ ଇଲ୍ ହୁ ଟେଲ୍ସ ଦ୍ୟାଟ୍ ବୈଷ୍ଣବ ଡା, ବୈଷ୍ଣବ କେବେ ହେଲେ ମୃତ୍ୟୁବରଣ କରେ ନାହିଁ, ଏ ଚିନ୍ତା କରେ ସେ ଠିକ୍ ଭାବରେ ଚିନ୍ତା କରେ ନାହିଁ, ୱେନ୍ ଦାଉ ଆର୍ ଲିଭିଂ ଷ୍ଟିଲ୍ ଇନ୍ ସାଉଣ୍ଡ, କାରଣ ଆପଣ ସବୁବେଳେ ବର୍ତ୍ତମାନ ତ ରହିଛନ୍ତି, ପ୍ରଭୁପାଦ ମହାରାଜଙ୍କର କେତେ ଦେଖନ୍ତୁ ଚାଲିଗଲା ପରେ ମଧ୍ୟ 108 ମନ୍ଦିର ବର୍ତ୍ତମାନ 600 ଉପରେ ହେଇଗଲାଣି ମନ୍ଦିର, ଚାଲିଛି ପ୍ରଚାର ଚାଲିଛି, ବଡ଼ି ବଡ଼ିକା ଯାଉଛି, ପ୍ରଭୁପାଦ ମହାରାଜ ଗୋଟେ ଭାବାର୍ଥରେ କହିଥିଲେ, ପ୍ରଭୁପାଦ ମହାରାଜ 40 ଆରମ୍ଭ କରିଥିଲେ ଏ ବିଜନେସ୍, ଯାହାକି 7-8 ଭିତରେ 40 ଟଙ୍କା ହେଇଯାଇଥିଲା, ଭାଗବତ ଗୋଟେ ଶ୍ଳୋକ ଅଛି, କ୍ଲେଶ ଭୂରି ଅଳ୍ପ ସାରାଣି କର୍ମାଣି ବିଫଳାଣି ବା ଦେଇନା ବିଷୟ ତା ପ୍ରତିଭା ଅର୍ପିତନ୍ତୁ, ଏଇ ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବ୍ରହ୍ମା ଏ ଗୋଟେ କଥା ସ୍ତୁତିରେ କହିଛନ୍ତି କଥା, ସେଇ ସ୍ତୁତିରେ ସେଇ ଭାଷାରେ ପ୍ରଭୁପାଦ ମହାରାଜ କହିଛନ୍ତି, ଭଗବାନ ଭକ୍ତ ଏଇଭଳି ଭାବରେ ଯାହା କିଛି କରିବେ ସେ କେବେ ନଷ୍ଟ ହେବ ନାହିଁ, କିନ୍ତୁ ଭଗବାନର ଯେଉଁମାନେ ଭକ୍ତ ନୁହନ୍ତି ସେ ଯେତେ ବଡ଼ ବିରାଟ ବ୍ୟବସ୍ଥା କରନ୍ତୁ ତା'ର କିଛି ମୂଲ୍ୟ ନାହିଁ, ସେ ବିଫଳ ହୋଇଯିବ, ସେଇ ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ କଥା କହିଥିଲେ, 40 ହେଇଗଲା କି କରିପାରିବ ବିଜନେସ୍, ତେଣୁ ବୈଷ୍ଣବ ଡାଏ ଟୁ ଲିଭ୍, ବୈଷ୍ଣବ ଯେଉଁ ଚାଲିଯାଆନ୍ତି ସେ ତାଙ୍କର ଭଗବାନ କଥା ପ୍ରଚାର ଚାଲିଥାଏ, କେଉଁଠି କେଉଁଠି ଭଗବାନ କଥା, ପ୍ରଭୁପାଦ ମହାରାଜ ତାଙ୍କର ଗୋଟେ ଇଏରେ କହିଛନ୍ତି, ଏ ଯେଉଁ କନ୍ଭରସେସନ୍ରେ କହିଛନ୍ତି, ମୁଁ ପୂର୍ବଜନ୍ମରେ ଜଣେ ଡାକ୍ତର ଥିଲି, ଏ କଥା କହିଛନ୍ତି, ଆମକୁ ସୁଯୋଗ ମିଳିଥିଲା ସେ 36 ଭାଗରେ ଗୋଟେ ଦିନ ଛାଡ଼ିଲା ଆଉ ସେ ପାଠ କରିଥିଲୁ ଆମେ, ସୁଯୋଗ ମିଳିଥିଲା ସେଇଟା, ତେଣୁ ଏହିଭଳି ଭାବରେ ପ୍ରଭୁପାଦ ଅନେକ କଥା କହିଛନ୍ତି, ସବୁ ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି, ପ୍ରଭୁପାଦଙ୍କର କନ୍ଭରସେସନ୍ ଯେଉଁମାନେ ପଢ଼ିବେ ସବୁ ପ୍ରଶ୍ନର ଉତ୍ତର ପାଇଯିବେ, ବୈଷ୍ଣବ ଡାଏ ଟୁ ଲିଭ୍ ଆଣ୍ଡ ଲିଭିଂ ଟ୍ରାଏ ଟୁ ସ୍ପ୍ରେଡ୍ ହୋଲି ନେମ୍ ଆରାଉଣ୍ଡ, ଏବଂ ସେମାନେ ଭଗବାନ କଥା ପ୍ରଚାର, ଭଗବାନ ଅତ୍ୟନ୍ତ ପ୍ରିୟ, ଭଗବତ ଗୀତାରେ ଭଗବାନ କହିଲେ, ଜୟଦମ୍ ପରମ ଗୁହ୍ୟମ ମଦ୍ଭକ୍ତି ସୁ ଅଭିଧାସତି ଭକ୍ତି ମୟି ପରାକୃତା ମାମ ଦଶ୍ୟ ତଶ୍ୟ ନ ତ ତସ୍ମାତ୍ ମନୁଷ୍ୟେଷୁ କଶ୍ଚିନ୍ ମେ ପ୍ରିୟକୃତମ ଭକ୍ତା ନ ଚିନ୍ ତସ୍ମାତ୍ ଅନ୍ୟ ପ୍ରିୟତର ଭୁବି, ଭଗବାନଙ୍କର ଅନେକ ଭକ୍ତ ରହିଛନ୍ତି ପ୍ରିୟ ଭକ୍ତ, କିନ୍ତୁ ସବୁଠାରୁ ଶ୍ରେଷ୍ଠ କିଏ, ଯେଉଁମାନେ ଏଇ ଭଗବାନ କଥାକୁ ପ୍ରଚାର କରନ୍ତି, ଏ ଗୋଟେ ପ୍ରଚାର ସଂସ୍ଥା ଆମର ଇସ୍କନ୍, ଇସ୍କନ ପ୍ରଚାର ସଂସ୍ଥା, ତେଣୁ ଆମେ ଯେଉଁମାନେ ଇସ୍କନରେ ସଦସ୍ୟ ହେଲେ ଆମେ ମଧ୍ୟ ଏଇ ଭଗବାନ କଥା ପ୍ରଚାର କରିବା। ମହାପୁରୁଷ କଥା କହିଲେ, ଯାହାରେ ଦେଖ ତାରି କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହେଁ ତାର ଏଇ ଦେଶ। ଯେଉଁ କୃଷ୍ଣ ଚେତନାରେ ଯେଉଁମାନେ ମେମ୍ବର ହେଲେ ସେ ଭଗବାନ କଥା ପ୍ରଚାର କରିବେ। ଏହିଭଳି ଭାବରେ ଆମେ କଥା ପ୍ରଚାର ମାଧ୍ୟମରେ ଆମେ ଗୁରୁଦେବଙ୍କୁ ସନ୍ତୁଷ୍ଟ କରିବା ସହିତ ଗୁରୁଦ୍ୱାରଙ୍କୁ ସନ୍ତୁଷ୍ଟ କରିବା, ଭଗବାନ ମଧ୍ୟ ସନ୍ତୁଷ୍ଟ ହେଇଯିବେ। ସେଇଥିରେ ଭଗବାନ କହିଲେ ନା ଆଉ ତାଙ୍କଠୁ ଆଉ କିଏ ଅଧିକ ପ୍ରିୟ ବ୍ୟକ୍ତି ତାଙ୍କ ନାହାନ୍ତି। ତେଣୁ ଯାହା ହେଉ ଆଜି ପ୍ରଭୁପାଦଙ୍କ ଜନ୍ମ ବିବାହ ଦିବସରେ ଆମେ ଚିନ୍ତା କରୁଛୁ, କିଛି ହେବ ନାହିଁ, କିନ୍ତୁ ଯାହା ହେଉ ବର୍ତ୍ତମାନ ସବୁ ଆସିଗଲାଣି ସେମାନେ।